ହାଇ ଫ୍ରେଣ୍ଡସ୍, ମୁଁ ସଙ୍ଗୀତା। ମୁଁ ଓଡ଼ିଶାର ଆଉ ଏକ ଏପିସୋଡ଼କୁ ଆପଣମାନଙ୍କୁ ସ୍ୱାଗତ। ହଁ ଫ୍ରେଣ୍ଡସ୍, ଯଦି ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଆଉ ଏପରି ନୂଆ ନୂଆ ଭିଡ଼ିଓ ନୋଟିଫିକେସନ୍ ପାଇବା ପାଇଁ ତଳେ ଥିବା ବେଲ୍ ବଟନ୍ଟିକୁ ପ୍ରେସ୍ କରନ୍ତୁ। ହଁ ଫ୍ରେଣ୍ଡସ୍, କେହି କେହି ବିଶ୍ୱାସ କରନ୍ତି ତ କେହି କେହି ବିଶ୍ୱାସ କରନ୍ତିନି, ହେଲେ କଥାଟା ଏତେ ବି ଭୁଲ ନୁହେଁ। ଆମେ କୌଣସି ଜାଗାକୁ ଗୋଟେ ଲକ୍ଷ୍ୟ ନେଇ ଯାତ୍ରା କଲାବେଳେ ମନ ଭିତରେ କାର୍ଯ୍ୟ ସଫଳ ହେବ କି ବିଫଳ ହେବ ଏଇ ଭାବନା ନିଶ୍ଚୟ ଥାଏ। ତେବେ ଆଜି ଆସନ୍ତୁ ଆଲୋଚନା କରିବା, ଯାତ୍ରାରେ ଆରମ୍ଭରେ କ'ଣ ଦେଖିଲେ କାର୍ଯ୍ୟସିଦ୍ଧି ହୋଇଥାଏ ଆଉ କ'ଣ ଦେଖିଲେ କାର୍ଯ୍ୟଟି ବିଫଳ ହୋଇଥାଏ। ହଁ ଫ୍ରେଣ୍ଡସ୍, ଯାତ୍ରା ସମୟରେ ବାମରେ ଶବ, ଶୃଗାଳ, ପୂର୍ଣ୍ଣ କୁମ୍ଭ ଓ ଦକ୍ଷିଣରେ ଗୋରୁ, ମୃଗ, ବ୍ରାହ୍ମଣ ଦେଖିଲେ ଆଉ ଯେକୌଣସି ଦିଗରେ ନେଉଳ ଦେଖିଲେ ଶୁଭ ହୋଇଥାଏ, ହେଲେ ସାପ ଦେଖିଲେ ସର୍ବଦା ଅଶୁଭ ହୋଇଥାଏ। ଯାତ୍ରା ସମୟରେ ଗଦର୍ଭ ଦେଖିଲେ ଅର୍ଥନାଶ, ଘୋଡ଼ା ଦେଖିଲେ ଧନଲାଭ, ହାତୀ ଦେଖିଲେ ଲକ୍ଷ୍ମୀ ପ୍ରାପ୍ତି, ମେଷ ଦେଖିଲେ ମୃତ୍ୟୁ ଯୋଗ, ଭାଲୁ ଦେଖିଲେ ସୁଖଲାଭ ଓ ସିଂହ ଦେଖିଲେ ସର୍ବସିଦ୍ଧି ହୋଇଥାଏ। ମନେ ରଖନ୍ତୁ, ଯାତ୍ରା କାଳରେ ବିରାଡ଼ି କଳି କଲେ, କୁଟୁମ୍ବରେ କଳହ ହେଲେ, ସ୍ତ୍ରୀ ରଜସ୍ୱଳା ହୋଇଥିଲେ, ମା ବିରୋଧ କରୁଥିଲେ, ଅଦିନିଆ ବର୍ଷା ହେଉଥିଲେ ଏବଂ ଛୁତିକିଆ ବା ମୂର୍ତ୍ତିକିଆରେ ଅଶୌଚ ଥିଲେ, ଯାତ୍ରା କରିବା ନିଷେଧ ଅଟେ। ଆଉ ପୁଣି କୌଣସି କାର୍ଯ୍ୟରେ ଯିବା ସମୟରେ ଭେରି, ମୃଦଙ୍ଗ, ମର୍ଦ୍ଦଳ, ଶଙ୍ଖ, ବୀଣା, ବଂଶୀର ସ୍ୱର, ମଧୁର ରାଗରେ ମଙ୍ଗଳ ଗୀତ ସ୍ୱର, କାଖରେ ପୁତ୍ର ଧରିଥିବା ସ୍ତ୍ରୀ ଲୋକ, ବାଛୁରୀଯୁକ୍ତ ଗାଈ, ଧୋବା ଲୁଗା ଘେନି ଆସୁଥିବା ଦେଖିଲେ ଅତ୍ୟନ୍ତ ଶୁଭ ଅଟେ। ତେବେ ଜାଣିଲେ ଫ୍ରେଣ୍ଡସ୍, ଯାତ୍ରା ସମୟରେ ବିଭିନ୍ନ ଜିନିଷ ଦେଖିବାର ଶୁଭ ଅଶୁଭ ଫଳାଫଳ। ଆଶା କରୁଛି ଟିପ୍ସଟି ଆପଣମାନଙ୍କୁ ଭଲ ଲାଗିଥିବ। ଧନ୍ୟବାଦ।